శ్రీమద్భాగవతం దశమ స్కందం ఉపసంహారాదుస్వాత్మని అదో రూపమలౌకికం శంఖచక్రపదాపద్మా శ్రీయాదృష్టం చతుర్భుజం
ଦେଖେଇଲେ ଦେଖିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନ ହେବେ
ସେ ଖାଲି କଥାରେ କହିଲେ ହେବନି, ବହୁତ ଅଦ୍ଭୁତ କାମ କରିଦେଇ ପାରନ୍ତି, ସୁନ୍ଦରରୁ ସୁନା ବାହାର କରିଦେଇ ପାରନ୍ତି, ଲୋକ 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 ଅପକୃତ ଭଗବାନ ବି କହିପାରନ୍ତି, କିନ୍ତୁ ପ୍ରକୃତରେ ତା ଅର୍ଥ ନୁହଁ ସେ ଭଗବାନ ଭଗବାନରେ ସେ ନିଜ ବିଶ୍ୱକୁ ଦେଖିପାରିବେ, ବିଶ୍ୱକୁ ପ୍ରଦର୍ଶନ କରିପାରିବେ, ସେ ହେଉଛନ୍ତି ଭଗବାନ। ସାଧୁ ଶାସ୍ତ୍ର ଗୁରୁ ଅନୁସାରେ ଆମେ ଜାଣିବା ଯେ ହେଉଛନ୍ତି ଭଗବାନ ଭଗ ଭଗବାନ ହେଉଛି ସମସ୍ତ ଐଶ୍ୱର୍ଯ୍ୟ, ଯେତେ ଐଶ୍ୱର୍ଯ୍ୟ ଅଛି ସମସ୍ତ ଐଶ୍ୱର୍ଯ୍ୟକୁ ଛଅ ଭାଗ ବିଭକ୍ତ କରାଯାଉଛି। ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ସନ୍ନାମ ପରାଶର ମୁନି ସେ ଭଗବାନଙ୍କର ଏହି ସଂଜ୍ଞା ପ୍ରଦାନ କରିଛନ୍ତି। ଭଗବାନଙ୍କ ହେଉଛି ଐଶ୍ୱର୍ଯ୍ୟ, ଯେ ସମଗ୍ର ଷଡ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ସେ ହେଉଛନ୍ତି ଭଗବାନ। ଯାହାଙ୍କର ଉପରେ ଆଉ କେହି ନାହାନ୍ତି, ଯାହାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଭଗବାନଙ୍କ ପ୍ରତି ନାମ ହେଉଛି ଅସମ୍ପୂର୍ଣ୍ଣ। ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ କି ଭଗବାନଙ୍କର ବୃଦ୍ଧ କଥା କ'ଣ କହିବା। ତେଣୁ ଏହି ଭଗବାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆମେ ଅନ୍ତତଃ ପକ୍ଷେ ଭଗବାନ ପର୍ଯ୍ୟନ୍ତ ପାଠ କଲେ ଆମେ ଭଗବାନ କୃଷ୍ଣଙ୍କୁ ବୁଝିପାରିବା। ଆମର ଜନ୍ମ ଆମର ଆବିର୍ଭାବ ଜନ୍ମ କାରଣ ତେବେ ଦିବ୍ୟମ ଭଗବତ ଭଗବାନଙ୍କର ଜନ୍ମ ଏବଂ ଆବିର୍ଭାବ ଏବଂ ସବୁ ବିଭିନ୍ନ ପ୍ରକାର କର୍ମ ବା ବିଭିନ୍ନ ପ୍ରକାର ଦୟା ରହୁଛି ସେ ଅଲୌକିକ, ଏଠି ଅଲୌକିକ ଶବ୍ଦ ବ୍ୟବହାର କରାଯାଇଛି, ସେ ହେଉଛି ଦିବ୍ୟ। ସେ ସାଧାରଣ ବହୁତ ଜଳଭଳି ନିୟମରେ ଏସବୁ କାର୍ଯ୍ୟ କରେ ନାହିଁ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହୋଇଛନ୍ତି ସେତେବେଳେ ଶଙ୍କଚକ୍ର ରାପଦ୍ମ ଚାରି ହସ୍ତରେ ଚାରି ଆୟୁଧ ଧାରଣ କରିଛନ୍ତି ଭଗବାନ ଭକ୍ତାରଣ କରିଛନ୍ତି। ତେଣୁ ଭଗବାନଙ୍କୁ ବସୁଦେବ ଭଗବାନଙ୍କୁ ସ୍ତୁତି କରିଛନ୍ତି, ସତଟି ନା ଦଶଟି ସ୍ତୁତି କରିଛନ୍ତି ବସୁଦେବ। ସ୍ତୁତି କରିସାରିଲା ପରେ ବର୍ତ୍ତମାନ ଦେବକୁ ମଧ୍ୟ ସ୍ତୁତି କରିବା ପାଇଁ ପ୍ରଦାନ ସୃଷ୍ଟି କରୁଛନ୍ତି, ସେ ଆଠଟି ଶ୍ଳୋକରେ ଭଗବାନଙ୍କ ସ୍ତୁତି କରିଛନ୍ତି, ଇଏ ହେଉଛି ସପ୍ତମ ସ୍ତୁତି। ତେଣୁ ଏଥିରେ ସେ କହୁଛନ୍ତି ଯେ ଉପସଂହାର ବିଶ୍ୱାତ୍ମା ଭଗବାନ ଯଦିଓ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କରୁଛନ୍ତି କିନ୍ତୁ ତଥାପି ବସୁଦେବ ଏବଂ ଦେବକୀ ଏମାନେ ହେଉଛନ୍ତି ବାତ୍ସଲ୍ୟ ରସରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି। ଭଗବାନଙ୍କ ସହିତ ଆମର ସମସ୍ତଙ୍କର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ଯେମିତି ବୌଦ୍ଧ ଜଗତରେ ଆମର ସମସ୍ତଙ୍କର ଗୋଟେ ସମ୍ବନ୍ଧ ରହିଛି। ସମ୍ବନ୍ଧକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଉଛି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ଏବଂ ମହାବୃକ୍ଷ, ଏଇ ପାଞ୍ଚଟି ସମ୍ବନ୍ଧ ଏଇ ବୌଦ୍ଧ ଜଗତରେ ଆମେ ଦେଖୁଛେ। ତେଣୁ ସେହିଭଳି ଭାବରେ ଯେହେତୁ ଆମେ ଭଗବାନଙ୍କର ଅଂଶ, ସନାତନ ଭାବରେ ଆମେ ଭଗବାନଙ୍କର ଅଂଶ, ତେଣୁ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ସେହି ସମ୍ବନ୍ଧଟା କ'ଣ ଆମେ ବର୍ତ୍ତମାନ ଭୁଲି ଯାଇଛୁ, ତେଣୁ ସେ ସମ୍ବନ୍ଧ ଆମେ ଖୋଜିପାରୁଛେ ବୌଦ୍ଧ ଜଗତରେ ଖୋଜିପାରୁଛେ। ତା ସହିତ ଶାନ୍ତ ଭାବରେ ସମ୍ବନ୍ଧ ରହିଛି, ତା ସହିତ ଦାସ୍ୟ ଭାବରେ ସମ୍ବନ୍ଧ ରହିଛି, ତା ସହିତ ସତ୍ୟ ଭାବରେ ସମ୍ବନ୍ଧ ରହିଛି, ତା ସହିତ ବାତ୍ସଲ୍ୟ ଭାବରେ ସମ୍ବନ୍ଧ ରହିଛି, ତା ସହିତ ମାଧୁର୍ଯ୍ୟ ଭାବରେ ସମ୍ବନ୍ଧ ରହିଛି। ସେ ଯେଉଁ ଆମର ମୂଳ ସମ୍ବନ୍ଧ ରହିଛି ସେହି ସମ୍ବନ୍ଧକୁ ଆମେ ଖୋଜି କରୁଛେ, କେଉଁଠି ଆମର ପ୍ରକୃତ ସମ୍ବନ୍ଧ ଆମେ ପ୍ରାପ୍ତ ହେବା। କିନ୍ତୁ ଏ ଭୌତିକ ଜଗତରେ ଯେଉଁ ସମ୍ବନ୍ଧ, ଇଏ ହେଉଛି କ୍ଷଣସ୍ଥାୟୀ ସମ୍ବନ୍ଧ, ଏ ଶରୀର ଥିବା ପର୍ଯ୍ୟନ୍ତ ସେ ସମ୍ବନ୍ଧ ରହିଛି, କିନ୍ତୁ ଏ ଶରୀର ଚାଲିଗଲା ପରେ ଆମର ବାପା ଆଉ ବାପା ନୁହନ୍ତି କି ମା ଆଉ ମା ନୁହନ୍ତି କି ସ୍ତ୍ରୀ ଆଉ ସ୍ତ୍ରୀ ନୁହନ୍ତି କି ସ୍ୱାମୀ ଆଉ ସ୍ୱାମୀ ନୁହନ୍ତି, ସେସବୁ ପରିବର୍ତ୍ତନ ହେଇଯିବ। ଏ ଜନ୍ମରେ ଯିଏ ସ୍ତ୍ରୀ ଥିଲା ସେ ଆର ଜନ୍ମରେ ସ୍ୱାମୀ ହେଇପାରେ। ଭାରତର ପୁରାତନ ଉପାଖ୍ୟାନରେ ନାରଦୀ ସେଟା କହୁଛନ୍ତି, ପୂର୍ବ ଜନ୍ମରେ ସେ ସ୍ତ୍ରୀ ଥିଲେ ତା ପର ଜନ୍ମରେ ଯାହାଙ୍କର ସେ ସ୍ୱାମୀ ଥିଲେ, ଯାହାଙ୍କର ସେ ସ୍ତ୍ରୀ ଥିଲେ ତା ପର ଜନ୍ମରେ ସେ ତାଙ୍କର ସ୍ୱାମୀ ହେଇଗଲେ, ତାଙ୍କର ପୂର୍ବ ଜନ୍ମର ସ୍ୱାମୀ ତାଙ୍କର ଏ ଜନ୍ମର ସ୍ତ୍ରୀ ହେଇଗଲେ। ପରିବର୍ତ୍ତନ ହେଉଛି, ଏ ଭୌତିକ ଜଗତ ଏକ ପରିବର୍ତ୍ତନଶୀଳ, ଏ ସମ୍ବନ୍ଧ ମଧ୍ୟ ପରିବର୍ତ୍ତନଶୀଳ, କିନ୍ତୁ ଭଗବାନଙ୍କ ସହିତ ସବୁ ସମ୍ବନ୍ଧ ସେ ସମ୍ବନ୍ଧ ଅପରିବର୍ତ୍ତନୀୟ, ସେ ସମ୍ବନ୍ଧ ପରିବର୍ତ୍ତନ ହୁଏ ନାହିଁ, ସବୁବେଳ ପାଇଁ ସେ ସମ୍ବନ୍ଧ ସ୍ଥିର ରହିଛି। ତେଣୁ ବେଦରେ ତିନୋଟି ତତ୍ତ୍ୱ ରହିଛି, ବେଦକୁ ଯଦି ତତ୍ତ୍ୱରେ ଜଣେ ନିଜକୁ ଚାହିଁବେ ସେ ହେଉଛି ତିନୋଟି ତତ୍ତ୍ୱ ବେଦରେ ରହିଛି, ଗୋଟେ ହେଉଛି ସମ୍ବନ୍ଧ ତତ୍ତ୍ୱ, ଗୋଟେ ହେଉଛି ଅଭିଜ୍ଞା ତତ୍ତ୍ୱ ଏବଂ ଗୋଟେ ହେଉଛି ପ୍ରୟୋଜନ ତତ୍ତ୍ୱ। ସେଥିପାଇଁ ଭଗବାନ ତିନି ସ୍ଥାନରେ ଭଗବାନ ବକ୍ର ତ୍ରିବକ୍ର ଭଗବାନ ରହିଛନ୍ତି, ତିନୋଟି ସ୍ଥାନରେ ଭଗବାନ ବକ୍ର ହେଇକି ରହିଛନ୍ତି। ଏଇ ତାର ତାତ୍ପର୍ଯ୍ୟ ହେଉଛି ଏଇ ତିନୋଟି ତତ୍ଵ ରହିଛି, ଗୋଟେ ହେଉଛି ସମ୍ବନ୍ଧ ତତ୍ଵ, ଗୋଟେ ଅଭିଯୋଗ ତତ୍ଵ, ଆଉ ଗୋଟେ ପ୍ରୟୋଜନ ତତ୍ଵ। ସମ୍ବନ୍ଧ ଦେବ ହେଉଛନ୍ତି ମଦନ ମୋହନ, ସମ୍ବନ୍ଧ ଆମେ ସମ୍ବନ୍ଧ ଜାଣିବା ପାଇଁ ହେଲେ ଭଗବାନ ମଦନ ମୋହନଙ୍କୁ ଆଶ୍ରୟ ପ୍ରଦାନ କରିବେ। ଆମର ଆପଣଙ୍କ ସହିତ କି ସମ୍ବନ୍ଧ ରହିଛି ବର୍ତ୍ତମାନ ଆମେ ଭୁଲିଯାଇଛେ, କୃଷ୍ଣ ବୋଲି ଆମେ ବର୍ତ୍ତମାନ ଭୁଲିଯାଇଛେ ଭଗବାନଙ୍କ ସହିତ ସମ୍ବନ୍ଧ। ତେଣୁ ଏଇ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧରେ ଆମେ ସମ୍ବନ୍ଧିତ ହେଇକି ରହିଛେ, କିନ୍ତୁ ଯେତେବେଳେ ଆମର ସେ ସମ୍ବନ୍ଧ ଜ୍ଞାନ ଆସିବ ସେତେବେଳେ ଆମେ ଜାଣିପାରିବା ଭଗବାନଙ୍କ ସହିତ ଆମର ଏହି ସମ୍ବନ୍ଧ ରହିଛି। ସମ୍ବନ୍ଧ ବସୁଦେବ ଏବଂ ଦେବକୀ ଭଗବାନ ସହିତ ସମ୍ବନ୍ଧିତ, ଏହି ଜନ୍ମରେ ଯେ ସମ୍ବନ୍ଧତା ନୁହଁ, ବହୁ କାଳ ଧରି ସେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି। ଭଗବାନ ସେଟା କହିବେ ତୁମେ ପୂର୍ବ ସତ୍ୟକୁ ସୁତବା ଇତି, ତୁମେ ପ୍ରଥମେ କୃଷ୍ଣୀ ଥିଲ, ମାଆଙ୍କୁ ସେ କହିବେ ତୁମେ କୃଷ୍ଣୀ ଥିଲ ଏବଂ ପିତା ଥିଲେ କ'ଣ ସୁତବା ପୂର୍ବ ସର୍ଗେ। ଇଏ ହେଉଛି ଇଏ ସର୍ଗ କେଉଁ ସର୍ଗ ନା ହେଉଛି ସପ୍ତମ ମନୁଙ୍କର ଅଠେଇଶତମ ଦ୍ୱାପର କଥା ବର୍ଣ୍ଣନା କରାଯାଉଛି। କିନ୍ତୁ ଯେଉଁ ପ୍ରଥମ ମନୁ ଯିଏକି ସ୍ୱାମୀ ମନୁ, ସେଇ ମନୁଙ୍କ ସାଙ୍ଗରେ ଇଏ ଯେଉଁ ବସୁଦେବ ଏବଂ ଦେବକୀ ସେ ଥିଲେ କ'ଣ ନା ସୁତପା ଏବଂ କୃଷ୍ଣ ଥିଲେ। ଆ ଭିତରେ ଅଠେଇଶଟି ଯୁଗ ଚାଲିଯାଇଛି, ଗୋଟିଏ ଯୁଗର ପରିମାଣ ହେଉଛି କେତେ ତେୟାଳିଶ ଲକ୍ଷ କୋଡ଼ିଏ ହଜାର ବର୍ଷ, ସତ୍ୟ ପ୍ରଜା ଦ୍ୱାପ କଳି ଏ ଚାରି ଯୁଗ ମିଶିଲେ ତାର ପରିମାଣ ହେଉଛି ତେୟାଳିଶ ଲକ୍ଷ କୋଡ଼ିଏ ହଜାର ବର୍ଷ। ତାକୁ ଯଦି ଆମେ ଅଠେଇଶରେ ଗୁଣିବା ସେତିକି କୋଟି ବର୍ଷ ପୂର୍ବେ ଭଗବାନ ସହିତ ସମ୍ବନ୍ଧିତ ଥିଲେ, ବାସ୍ତବ ସମ୍ବନ୍ଧରେ ସମ୍ବନ୍ଧିତ ଥିଲେ। ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟା ଆମେ ଯଦି ଭୁଲିଯାଇଛେ ତେଣୁ ବସୁଦେବ ଦେବକୀ ଯେହେତୁ ସେ ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧିତ ବାସ୍ତବ ବର୍ଷରେ, ତେଣୁ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ଚାହୁଁଛନ୍ତି କେମିତି ରକ୍ଷା କରିବେ ଏ ବାସ୍ୟର ଭାବ। ସାଧାରଣ ଲୋକ ଏଇଟା ବୁଝିପାରିବ ନାହିଁ, ଏ ଭାବକୁ ବୁଝିପାରିବ ନାହିଁ। ଯେଉଁମାନେ ଭଗବାନଙ୍କ ସହିତ ବାସ୍ୟ ଆମର ଯେଉଁ ପିତାମାତା ବର୍ତ୍ତମାନ ବୌଦ୍ଧ ଜଗତରେ ଜଣେ ପିତାମାତା, ସେ ତାଙ୍କର ପିଲାକୁ କେମିତି ରକ୍ଷା କରିବେ ସେ ଚିନ୍ତା କରିବେ, ଯଦିଓ ତାଙ୍କ ପୁଅ ପ୍ରାଇମେଷ୍ଟର ହେଇଯାଇପାରେ କିନ୍ତୁ ତଥାପି ତାଙ୍କର ପିତାମାତା ଭାବେ କେମିତି ଆମେ ଆମ ପୁଅକୁ ରକ୍ଷା କରିବା, ଏ ବାସ୍ୟର ଭାବ ରହିଛି, ଏ ଭାବନା ରହିଛି। ତେଣୁ ବସୁଦେବ ଦେବକୀଙ୍କର ଏ ବାସ୍ୟର ଭାବ ରହିଛି। ବସୁଦେବ ଯଦିଓ ସିଧାସଳଖ କହିନାହାନ୍ତି କିନ୍ତୁ ଦେବକୀ ସିଧାସଳଖ କହୁଛନ୍ତି, ଏହି ଶ୍ଳୋକରେ ସେ ତାଙ୍କ ସହିତ କହିବେ ବ୍ୟକ୍ତ କରିବେ, ତଥାପି ମନରେ ଯେତେ ଭାବ ରହିଛି ସେ ଭାବକୁ ବ୍ୟକ୍ତ କରିନାହାନ୍ତି, ଏହାକୁ ଆଚାର୍ଯ୍ୟମାନେ ସେ ଭାବକୁ ବ୍ୟକ୍ତ କରିଛନ୍ତି। ବିଶ୍ୱାପନ କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ବିଶ୍ୱନାଥ ଚତୁର୍ଥ କହିଛନ୍ତି ଭାଷାରେ ଆମେ କହିବା। ତେଣୁ ଦେବକୀ ବର୍ତ୍ତମାନ ଭଗବାନ ସ୍ତୁତିରେ କହୁଛନ୍ତି ଉପସମ୍ମାନ ବିଶ୍ୱାତ୍ମା ବିଶ୍ୱର ଆତ୍ମା, ଭଗବାନଙ୍କୁ ଯିଏ ଜାଣନ୍ତି ଭଗବାନଙ୍କୁ ତିନି ଭାବରେ ସେମାନେ ଜାଣନ୍ତି, ବଦନ୍ତି ତତ୍ତ୍ୱ ଜ୍ଞାନ ବ୍ରହ୍ମେତି ପରମାତ୍ମା ଭଗବାନ ଶବ୍ଦରେ ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଭେଗା ଶ୍ଳୋକରେ ସ୍ମୃତିଗୋଷ୍ଠ କଥା କହିଛନ୍ତି। ଯେଉଁମାନେ ତଥାପି ସେମାନେ ଭଗବାନଙ୍କୁ ଏହିପରି ଭାବରେ ଅଦ୍ୱୟ ଜ୍ଞାନ ଅଦ୍ୱୟ ସତ୍ୱ ଅଦ୍ୱୟ ସତ୍ୱ ଭଗବାନ ଅଦ୍ୱୟ ଜ୍ଞାନ ଏହିପରି ଭାବରେ ସେମାନେ ଜାଣନ୍ତି, ଯେଉଁମାନେ ତତ୍ତ୍ୱବି ଯେଉଁମାନେ ପ୍ରକୃତ ଜ୍ଞାନ ଅଛି, ପ୍ରକୃତ ବେଦ ବି ପ୍ରକୃତ ବେଦ ପ୍ରକୃତ ଜ୍ଞାନ ଯାହାଙ୍କର ଅଛି ଭଗବାନ ସମ୍ବନ୍ଧରେ ଯିଏ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସେ ଏହିପରି ଭାବରେ ଭଗବାନଙ୍କୁ ଜାଣନ୍ତି। ପ୍ରାଥମିକ ଅନୁଭୂତି ହେଉଛି ଭଗବାନଙ୍କର ବା ଅଦ୍ୱୟ ସତ୍ୟଙ୍କର ପ୍ରାଥମିକ ଅନୁଭୂତି କ'ଣ ନା ବ୍ରହ୍ମ ବୁଦ୍ଧି, ଯାହାକୁ ନିର୍ଗୁଣ୍ୟ ବୋଲି ମଧ୍ୟ କୁହାଯାଉଛି, ପରିନିଷ୍ଠିତ ହେଉଛି ନିର୍ଗୁଣ୍ୟ। ସୁଖଦେବ ସେ କହିବେ ନିର୍ଗୁଣ୍ୟ ଭଗବାନଙ୍କର ତ ନିର୍ବିଶେଷ, ଯେ ଆମେ ରୂପାଧ ମହାରାଜଙ୍କର ପ୍ରାର୍ଥନା କରୁଛେ ପ୍ରାର୍ଥନାରେ ଏଇଟା କୁହାଯାଉଛି ଓଂ ବିଷ୍ଣୁ ପାଦାୟ ବିଷ୍ଣୁ ଶ୍ରେଷ୍ଠାୟ ଭୂତଳେ ଶ୍ରୀମଦେବ ବେଦାନ୍ତ ସ୍ୱାମୀ ବିନାମେ ନମସ୍ତେ ସାରସ୍ୱତ ଦେବେ ଗୌରବାଣ ପ୍ରଚାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ସାରସ୍ୱତୀ ସରସ୍ୱତୀ ଠାକୁରଙ୍କର ସିଏ ହେଉଛନ୍ତି ଶିଷ୍ୟ, ଏଠି ସାରସ୍ୱତୀ ବୋଲି କୁହାଯାଉଛି ଗୌରବାଣୀ ପ୍ରଚାରିଣୀ ଭଗବାନ ଗୌରବ ପରାଣ ମହାପ୍ରଭୁ ଯେ ତ ପାଞ୍ଚଶହ ବର୍ଷ ତଳେ ଆସିଥିଲେ ସେ ଭବିଷ୍ୟତବାଣୀ ଦେଇଥିଲେ ପୃଥିବୀରେ ଆଚାର୍ଯ୍ୟ ନାଗରାଜ ଗାଁ ସର୍ବତ୍ର ପ୍ରଚାର କରିବେ ବନ୍ଧା ତେଣୁ ପ୍ରଭୁପାଦ ମହାରାଜ ସେହି ଭଗବାନଙ୍କର ମହାପ୍ରଭୁ ସେ ବାଣୀକୁ କାର୍ଯ୍ୟରେ ପରିଣତ କରିଛନ୍ତି ତେଣୁ ଗୌରବାଣୀ ପ୍ରଚାର କରାଯାଉଛି ଏବଂ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦୋଷ ତାରିଣୀ ତାଙ୍କର ବିଶେଷତ୍ୱ ହେଉଛି କ'ଣ ନା ନିର୍ବିଶେଷ ଅଧିକାଂଶ ଭାରତବର୍ଷରେ ଅଧିକାଂଶ ହେଉଛନ୍ତି ନିର୍ବିଶେଷ ବାଣୀ ଶଙ୍କରାଚାର୍ଯ୍ୟ ଯିଏ ଆସିଥିଲେ ଯେ ସେ ନିର୍ବିଶେଷବାଦ ପ୍ରଚାର କରିଥିଲେ ଯଦିଓ ଶଙ୍କରାଚାର୍ଯ୍ୟ ଯିଏ ଆସିଛନ୍ତି ସେ ହେଉଛନ୍ତି ଶିବଙ୍କର ଅବତାର ମାୟାବାଦ ମସତ୍ଶାସ୍ତ୍ର ପ୍ରଚ୍ଛନ୍ନ ବୋଧ ଉଚ୍ଚତେ ମୟେତା ଦେବୀ ବଳ ବ୍ରହ୍ମ ବିନା ଶିବଜୀ ତାଙ୍କର ପତ୍ନୀ ସତୀଙ୍କୁ ଦୁର୍ଗାଦେବୀ ପାର୍ବତୀଙ୍କୁ କଥା କହୁଛନ୍ତି ମାୟାବାଦ ଅସତ୍ ଶାସ୍ତ୍ର ଏବେ ବର୍ତ୍ତମାନ ବହୁତ ଗୋଟେ ଗଣ୍ଡଗୋଳ ହେବାର ଥିଲା ଯେଉଁଟା ବର୍ତ୍ତମାନ ବନ୍ଦ ହୋଇଗଲା ରଥରେ ଯିବେ କି ନାହିଁ ସେଇଟାକୁ ଶଙ୍କରାଚାର୍ଯ୍ୟ କହିଦେଲେ ନା ସେଇଟା ଯିବାଟା ନିୟମ ନୁହଁ ତେଣୁ ସେଇଟାକୁ ସମସ୍ତେ ମାନିଲେ କିନ୍ତୁ ଶଙ୍କରାଚାର୍ଯ୍ୟ ଯେଉଁ ରହିଛି ଏଇଟା ଆସିଥିଲେ ସେ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶିବଜୀଙ୍କର ଅବତାର ମୂଳ ସେ ଆଦି ଶଙ୍କରାଚାର୍ଯ୍ୟ ବୋଲେ ଗୋବିନ୍ଦମ୍ ବୋଲେ ଗୋବିନ୍ଦମ୍ ଗୋବିନ୍ଦମ୍ ବଲମ୍ ଗୌଡ଼ ଯିଏ କହିଥିଲେ ମୋ ବୁଦ୍ଧରେ ତେଣୁ ଶଙ୍କରାଚାର୍ଯ୍ୟ ଯିଏକି ଶିବଜୀଙ୍କର ଅବତାର ଶିବଜୀ ହେଉଛନ୍ତି ବୈଷ୍ଣବାନ ଯଥା ଶମ୍ଭୁ ଶ୍ରେଷ୍ଠ ବୈଷ୍ଣବ ସେ ସେ ମଧ୍ୟ ବ୍ରହ୍ମସେନ୍ଦ୍ରେ ମନା କରି କ୍ଷୀରମ ଯଥା ଦୈବିକାରମ ବିଶେଷ ଦୁର୍ବା ସଂଜ୍ଞାତି ହେତୁ ସମ୍ପୈତି କାର୍ଯ୍ୟ ଗୋବିନ୍ଦ ମହାପୁରୁଷା ବ୍ରହ୍ମା ତାଙ୍କ ବ୍ରହ୍ମସେନ୍ଦ୍ରରେ ବନା କରିଛନ୍ତି ଶିବଜୀଙ୍କୁ ବନା କରିଛନ୍ତି ସେ ହେଉଛନ୍ତି ଭଗବାନଙ୍କର ଅବତାର ବ୍ରହ୍ମଙ୍କର ଅବତାର ସେ ଯେମିତି କ୍ଷୀରରେ ଆମ୍ବ ମିଶେଇଦେଲେ ସେ ଦଧିରେ ପରିଣତ ହୋଇଯାଉଛି ଏବଂ ସେ ଦଧିଠାରୁ କ୍ଷୀରର କାର୍ଯ୍ୟ କରୁଛି ସେଭଳି ଭଗବାନ ବିଷ୍ଣୁ ଯେତେବେଳେ ଆସନ୍ତି ତମମାନଙ୍କୁ ଆଶ୍ରୟ କରି ଆସନ୍ତି ସେତେବେଳେ ସେ ଶିବଜୀରେ ପରିଣତ ହୋଇଯାଆନ୍ତି ତେଣୁ ଶିବଜୀ ଭଗବାନଙ୍କର ଅବତାର ଏବଂ ସିଏ ମଧ୍ୟ ଭଗବାନଙ୍କର ଭକ୍ତ ଶ୍ରେଷ୍ଠ ଭକ୍ତ ବୈଷ୍ଣବାନ ଯଥା ଶମ୍ଭୁ ଭାଗବତ ମାଧ୍ୟମରେ ସୁତବସାର କଥା କହିବେ ଦ୍ୱାଦଶ ନିମ୍ନମାନ ଯଥା ଗଙ୍ଗା ଦେବାନାମ ଅଚ୍ୟୁତ ଯଥା ବୈଷ୍ଣବାନ ଯଥା ଶମ୍ଭୁ ପୁରାଣନା ଇଦମ୍ ତଥା ଭାଗବତଙ୍କର ମହାତ୍ମା ବର୍ଣ୍ଣନା କରିବାକୁ ଯାଇ ସୁତବସାର କଥା ଭାଗବତଙ୍କର ଅଧୀନରେ ଦ୍ୱାଦଶ ସ୍କନ୍ଧରେ କହୁଛନ୍ତି ନିମ୍ନମାନ ଯଥା ଗଙ୍ଗା ଯେତେ ନଦୀ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗାନଦୀ 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 ସାଧାରଣ ଭୌତିକ ନଦୀ ନୁହଁ ଇଏ ହେଉଛି ଚିତ୍ ବସ୍ତୁ କ'ଣ ଭାଗବତ ତୁଳସୀ ଗଙ୍ଗା ଭକ୍ତଜନୀ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏହି ଚାରି ଭଗବାନ ସିଧାସଳଖ ଭଗବାନ ଗଙ୍ଗା ଦେବୀ ଭଗବାନ ପାର୍ବତୀରୁ ବର୍ବତୀରୁ ଭୌତ କରି ଆସୁଛନ୍ତି ଏବଂ ସେ ହେଉଛନ୍ତି ଜୀବ ଜଗତର ଯେଉଁ କାରଣ ଆମର ଜଳ ସେ ସାଧାରଣ ଭୌତିକ ଜଳ ନୁହଁ ତେଣୁ ସେଭଳି ଭାବେ ନିମ୍ନମାନ କଥା ଥିଲା ଦେବାନା ଅଚ୍ୟୁତ କଥା ଦେବତାମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ ଦେବତା କିଏ ନା ଅଚ୍ୟୁତ ଭଗବାନ ବିଷ୍ଣୁ ଏହାଙ୍କର କେବେ ଚ୍ୟୁତ ହୁଏ ନାହିଁ ଅଚ୍ୟୁତ ଏକ ରସଯୁକ୍ତ ସେ ଅଚ୍ୟୁତ ଏବଂ ବୈଷ୍ଣବମାନ ଯଥା ଶମ୍ଭୁ ବୈଷ୍ଣବମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ ଶମ୍ଭୁ ଏବଂ ପୁରାଣାତୀତ କଥା ସେହିଭଳି ଭାବରେ ସମସ୍ତ ପୁରାଣ ଯେ ଅଠରଟି ପୁରାଣ ଅଛି ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଶ୍ରୀମଦ ଭାଗବତ ତେଣୁ ଶିବଜୀ ସେ ଜାଣିଛନ୍ତି ଭଗବାନଙ୍କ ତତ୍ତ୍ୱ କିନ୍ତୁ ସେ ଯେତେବେଳେ ପ୍ରଚାର କଲେ ଶଙ୍କରାଚାର୍ଯ୍ୟ ଉପରେ ଆସିକରି କଳିଯୁଗର ପ୍ରାରମ୍ଭରେ ପ୍ରାରମ୍ଭ ନୁହଁ କଳିଯୁଗରେ 2500 ବର୍ଷ ଯେତେବେଳେ ବୁଦ୍ଧଦେବ ଆସିଥିଲେ ବୁଦ୍ଧଦେବୀ ଆସିଥିଲେ ସେ ଶୂନ୍ୟବାଦ ପ୍ରଚାର କରିଥିଲେ ନିର୍ବିଶେଷ ଶୂନ୍ୟବାଦ ଶୂନ୍ୟବାଦ ହେଉଛି କ'ଣ ବୁଦ୍ଧଦେବଙ୍କର ଯେଉଁ ଫିଲୋସଫିକ ଦର୍ଶନ ସେ ହେଉଛି ଶୂନ୍ୟବାଦ প্রভাত মহারাজ সেটাকে নিরস্ত করছেন, সেটাকে পরাজিত করছেন প্রভাত মহারাজ। শূন্যবাদ বুদ্ধদেব শূন্যবাদ প্রচার করতেন, ভগবান মানি না ছিলেন, ভগবান কে না আমি কাহিঁকি সে মানা করলে বুদ্ধদেব তো ভগবানের অবতার, ভগবত গীতার ভাগবত বর্ণনা করা যাইছে বুদ্ধদেবকে ভগবান যেমন ভক্ত সে সুরবের কলে বা দেবতা কলে, কিন্তু সুরের দিশা অসুর যেমন ভগবান গ্রহণ করবে না, তো সে মোহ করা ভগবান বুদ্ধদেব উপরে আসছে সমহার সুর দিশা, তেমনি সে ভগবান গ্রহণ করলে সে শূন্যবাদ প্রচার করছিল, দ্রৌপদ মহার সে শূন্যবাদ পরাস্ত করছিল। এবং শূন্যবাদ পরে যেহেতু এই ইন্দ্রসে যজ্ঞ বিদে শুধু জাতম সদা হৃদয় দর্শিত পশুধাতম কেশব ধ্রুব শরীর যারা জগদীশানে জয়দেবনাকর যেটা বন্ধুদের কর্ণাকর্ষণ প্রসাদ নিন্দসি যজ্ঞ যজ্ঞ নিন্দা কলে বিধি যে অহব শ্রুতি জাতম শ্রুতি বা বেদ সে নিন্দা কলে সেইখানে সে শূন্যবাদ তারপরে আসলে শঙ্করাচার্য সে শূন্যবাদ পরাস্ত করছেন, সে মধ্যে শূন্যবাদ পরাস্ত করছেন, কিন্তু সে শূন্যবাদ পরাস্ত করে নির্বিশেষ বা স্থাপন কলে, নির্বিশেষ কলে এই যে আমি কৌছে ভগবান বিশ্বাত্মা যে প্রথম অনুভূত হচ্ছে ব্রহ্ম মুক্তি, সেই ব্রহ্ম অনুভূত হচ্ছে নির্বিশেষ বাদ, সেটার কোনো বিশেষ না ব্রহ্ম জ্যোতি, যেমন জ্ঞানী মানে সে ব্রহ্ম সুখ পাওয়া সে ভগবান আরাধনা করেন, কিন্তু এই যে ব্রহ্ম অনুভূতি হচ্ছে নির্বিশেষ অনুভূতি, যাকে সুখদেব গোস্বামী প্রথমে সেই ব্রহ্ম অনুভূতিরে আকৃষ্ট হয়েছিল, ব্রহ্ম অনুভূত সম্পন্ন থেকে সে পরিষ্কৃত নির্গুণে সে কয়েছেন কহিবে মু প্রথমে নির্গুণে বা ব্রহ্ম অনুভূতি আসক্ত থাকি, কিন্তু বা নির্বিশেষ বাদ নির্বিশেষ বাদ সে আকর্ষণ ছিল সুখদেব গোস্বামী, কিন্তু যেতবে সে ভগবান নাম রূপ গুণ লীলা ইত্যাদি সবিশেষ বাদ সে শ্রবণ কলে সেতবে সে আকৃষ্ট হয়ে আসলে পরিকৃত মহারাজ পরিষ্কৃত নির্গুণী উত্তম শোকবার্তা উত্তম শোক লীলা আহৃত চেতা গৃহীত চেতা রাজস্বে আখ্যান গর্ভীতবান, যদিও সে প্রথমে নির্বিশেষ বাদ ছিলে কিন্তু পরে যেতবে সে ভগবান নাম ইত্যাদি ভাগবত শ্লোককে শ্রবণ কলে সেতবে সে আকৃষ্ট হয়ে আসলে রীত চেতার আদর্শে তাকে যদি আকৃষ্ট করে জাণিছে তেমনি সে আসি এটাকে অধ্যয়ন কলে আখ্যান দেবা এই ভাগবত অধ্যয়ন কলে, তেমনি যে নির্গুণ্য বা শঙ্করাচার্য স্থাপন কলে নির্বিশেষ বাদ কাহিঁকি না সে সময় সবিশেষবাদ প্রচার করার উপযুক্ত সময় নথিলা, তেমনি সে নির্বিশেষবাদ স্থাপন কলে তারপরে মহাপ্রভু আসিকি সবিশেষ ভাবে স্থাপন করছেন, সেইখানে প্রভুপাদ মহারাজকে আমি স্তুতিরে তাঙ্কর মন্ত্র হচ্ছি নির্বিশেষ শূন্যবাদী পাশ্চাত্য দেশ পাশ্চাত্য দেশ বহু প্রকার সে পাপকর্মরে নিযুক্ত ছিল, পাপকর্মর লিস্ট অনেক লিস্ট তাঙ্কর ছিল অনেক প্রকার পাপকার্য করছিল, যেমনি পাশ্চাত্য দেশ মানে বহু ম্লেচ্ছ বলে কুহ ম্লেচ্ছ যবন তাঙ্কে কুহ যে ম্লেচ্ছ মানুষ ভগবান আসবে কলেজ করে আসবে ম্লেচ্ছ নিগম নিধনে কলেজ তার বাড় ম্লেচ্ছ মানুষ নিধন করবে পাশ্চাত্য জগতের সে সংখ্যা বেশি রয়েছে ম্লেচ্ছ মানুষ ম্লেচ্ছ মানুষ আসিগলে কলেজ আসিগলে তেমন ম্লেচ্ছ কলে যে মানে বৈদিক শব্দ গ্রহণ করবে না সে ম্লেচ্ছ ভাগবত যে না মানে সে জগন সম বা ম্লেচ্ছ বা জগন এটা তেমন দেবকী তাঁকর স্তুতি করছেন উপসংহ বিশ্বাত্মন ଯେଉଁ ଅଧୁର ଜ୍ଞାନକୁ ତିନି ଭାଗରେ ଯେଉଁ ଅନୁଭୂତ ହୁଏ କହିଲି, ପ୍ରାଥମିକ ଅନୁଭୂତି ହେଉଛି ନିର୍ବିଶେଷ ଅନୁଭୂତି ବା ବ୍ରହ୍ମ ଅନୁଭୂତି, ଏବଂ ତାହାପରେ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି, ବିଶ୍ୱାତ୍ମା ଯେଉଁ ଶବ୍ଦ ବ୍ୟବହାର କରାଯାଇଛି, ବିଶ୍ୱାତ୍ମା କହିଲେ ଭଗବାନ ପରମାତ୍ମାଙ୍କ ସବୁଠାରେ ବିଦ୍ୟମାନ ରହିଛି। ଯୋଗୀ ମାନେ ଯେଉଁ ଅଷ୍ଟାଙ୍ଗ ଯୋଗ ପାଞ୍ଚ ଯୋଗ ଅଷ୍ଟାଙ୍ଗ ଯୋଗ ରହିଛି, ଯମ ନିୟମ ଧ୍ୟାନ ଆସନ ପ୍ରାଣାୟାମ ଧ୍ୟାନ ଧାରଣା ପ୍ରତ୍ୟାହାର ସମାଧି, ଏସବୁ ଅଷ୍ଟାଙ୍ଗ ଯୋଗ ରହିଛି। ଏ ଅଷ୍ଟାଙ୍ଗ ଯୋଗ ଯେଉଁମାନେ ଆଚରଣ କରିବେ ସେମାନେ ଧ୍ୟାନାବସ୍ଥିତ ନିୟମ ତାଙ୍କର ହୃଦୟରେ ତାଙ୍କର ମନରେ ପ୍ରଶାନ୍ତି ଯାହା ଯୋଗୀନ ଯୋଗୀମାନେ ଏଇ ଅଷ୍ଟାଙ୍ଗ ଯୋଗରେ ଆଚରଣ କରିକି ସେମାନେ ଭଗବାନଙ୍କୁ ନିଜ ହୃଦୟ ଭିତରେ ଦର୍ଶନ କରନ୍ତି। ଭଗବାନ ସମସ୍ତଙ୍କୁ ନିଜେ ରହିଛନ୍ତି, ଈଶ୍ୱର ସର୍ବଭୂତାନାଂକୁ ଦେଶେ ଅର୍ଜୁନ ତିଷ୍ଠତି, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି। ଥରେ ଜଣେ ପ୍ରଭୁ ପ୍ରଶ୍ନ କଲେ ଯେ ଆଜିକାଲି ତ ସବୁ ଆମର ଯେଉଁ ହାର୍ଟ ଅଛି ହୃଦୟ କହିଲେ ହାର୍ଟ ହୃତ୍ପିଣ୍ଡ ଯାହା କୁହାଯାଉଛି, ହାର୍ଟଟା ତ ବର୍ତ୍ତମାନ ଆଜିକାଲି ଚେଞ୍ଜ ହେଇଯାଉଛି, ଯେଉଁମାନଙ୍କ ହାର୍ଟ ବିଜି ଦେଉଛି ସେମାନଙ୍କର ହାର୍ଟଟା ବି ଚେଞ୍ଜ କରିଦେଉଛନ୍ତି, ଟ୍ରାନ୍ସପ୍ଲାଣ୍ଟେସନ୍ ହେଉଛି, ପେସ୍ ମେକର୍ ଗୋଟେ କୃତ୍ରିମ ହୃତ୍ପିଣ୍ଡ ଲାଗୁଛି ତାଙ୍କର ଶରୀରରେ, ପେସ୍ ମେକର୍ଟା କୁହାଯାଉଛି। ତେଣୁ ଜଣେ ପ୍ରଭୁ ପ୍ରଶ୍ନ କଲେ ଯେ ଆପଣ ତ କହୁଛନ୍ତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଭଗବାନ ହୃଦୟରେ ରହୁଛନ୍ତି, କିନ୍ତୁ ହୃଦୟ ତ ଚେଞ୍ଜ ହେଇଯାଉଛି ପରିବର୍ତ୍ତନ ହେଇଯାଉଛି, ତାହେଲେ ଆମେ କୁଆଡ଼େ ଯାଉଛେ? ପ୍ରଭୁପାଦ ସେ ସମୟରେ ଚେୟାରରେ ବସିଥିଲେ, ସେ କହିଲେ ମୁଁ ବର୍ତ୍ତମାନ ଚେୟାରରେ ବସିଛି, ବର୍ତ୍ତମାନ ଯଦି ଜଣେ ଚେୟାରଟା ନେଇଯିବ ତାହେଲେ ମୁଁ କ'ଣ ଆଉ ଗୋଟେ ତୃତୀୟ ଚେୟାର ବସିପାରିବି, ଆଉ ଗୋଟେ ସେକେଣ୍ଡ ଚେୟାର ବସିପାରିବି? ତ ସେଇଭଳିଆ ଆତ୍ମା ହେଉଛି ଅନେକ ଶକ୍ତି ରହିଛି, ଭଗବାନଙ୍କର ଶକ୍ତି ଆତ୍ମା ମଧ୍ୟ ଅଣୁ ହିସାବରେ ସେଇଭଳି କିଛି କିଛି ପରିମାଣ ଶକ୍ତି ରହିଛି। ତେଣୁ ଆତ୍ମା ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଇପାରିବନି, ଯାଇପାରିବ ଅସୁବିଧା କ'ଣ? ତେଣୁ ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଭାଗ୍ୟ ଜୀବିତ ବ୍ୟକ୍ତିଙ୍କ ହୃଦୟ ରହିଛନ୍ତି ତା ନୁହଁ, ଅଣ୍ଡାନ୍ତରସ୍ତ ପରମାଣ ଜାନ୍ତରସ୍ତମ ସମଗ୍ର ଭୌତିକ ଜଗତରେ ସବୁଠାରେ ଭଗବାନ ବିଦ୍ୟମାନ ଅଛନ୍ତି, ଅଣୁ ପରମାଣୁରେ ମଧ୍ୟ ଭଗବାନ ବିଦ୍ୟମାନ ଅଛନ୍ତି। ପରମାତ୍ମା ଉପରେ ବିଶ୍ୱାତ୍ମା ଉପରେ ସେ ବିଶ୍ୱର ଆତ୍ମା ଅହମ୍ ବୈଶ୍ୱାନ ପ୍ରାଣୀନା ଦେହମାସିତା ପ୍ରାଣପ୍ରାଣ ସମାଜକୁ ପତାମ ଚତୁର୍ବିଧମ ବିଭକ୍ତି ଆଉ ଗୋଟିଏ ଜାଗାରେ କହିଲି ଗ୍ରାମାଣୁଦାମି ଧାରୟାମି ଅମୋଦଶା ଉଷ୍ଣାମି ଚଉଷଣି ସର୍ବାଶ୍ରମ ଭୂତା ସାର, ଭଗବାନ ଏ ଗୁପ୍ତ ଜଗତରେ ଥିବାରୁ ଗ୍ରାମାଣୁଶ୍ଚତ ଭୂତାଣି ଧାରୟାମି ଅମୋଦଶା ଏ ଭୌତିକ ଜଗତ ଯେଉଁ ତିଷ୍ଠିକି ରହିଛି ବା ତାର ଯେଉଁ ନିର୍ଦ୍ଦିଷ୍ଟ ଯେଉଁ ରହିଛି ଚକ୍ରରେ ଗୁଣମାନ ହେଉଛି କେମିତି ରହୁଛି ନା ଭଗବାନ ଯେହେତୁ ସେଠାରେ ପ୍ରବେଶ କରିଛନ୍ତି, କାମା ନିଶ୍ଚିତ ଭୂତାନି ଧାରଣ ମୋର ସାର ମୁଁ ମୋର ଶକ୍ତି ଦ୍ୱାରା ଏଠାରେ ଧାରଣ କରିଛି ପୃଥିବୀ ଏ ଭୌତିକ ସମସ୍ତ ଅନନ୍ତ ପରି ବିଶ୍ୱ ପ୍ରମାଣ ରହିଛି ସବୁ କିଛିକୁ ଭଗବାନ ନିଜର ଓଜସା ନିଜର ଶକ୍ତି ବଳେ ଧାରଣ କରିଛନ୍ତି। ତେଣୁ ଯେତେବେଳେ ଭଗବାନ ଚାଲିଥିଲେ ଏ ଭୌତିକ ଜଗତ ସବୁ ଧ୍ୱଂସ ହେଇଥିଲେ ତିଷ୍ଠି ପାରିବନି, ଭଗବାନ ଥିବାରେ ବୌଦ୍ଧ ଜଗତ ତିଷ୍ଠି ରହିଛି। ଭଗବତୀତା 15 ଭଗବାନ କହିଛନ୍ତି ଗ୍ରାମା ବିଶ୍ୱତ ଭୂତାନି ଧାରୟାମି ଅମୋଦଶା ଏବଂ ଉଷ୍ଣାନି ଚଉଷଠି ସର୍ବାଶ୍ରମ ଭୂତାର ସାରଣ ସୋମ କହିଲେ ଚନ୍ଦ୍ରର ଯେଉଁ କିରଣ ରହିଛି ସେଦ୍ୱାରା ସେ ଅମୃତ ଭଗବାନ ପ୍ରଦାନ କରୁଛନ୍ତି, ଚନ୍ଦ୍ର ମାଧ୍ୟମରେ ଚନ୍ଦ୍ର କିରଣ ମାଧ୍ୟମରେ ଅମୃତ ପ୍ରଦାନ କରୁଛନ୍ତି, ଯେଉଁ ଅମୃତ ପ୍ରାପ୍ତ ହେଇକିରି ଉଷ୍ଣାନି ଚଉଷଠି ସର୍ବା ଯେତେ ଔଷଧି ରହିଛି ଯେତେ ମୁଖ୍ୟ ଲତା ଇତ୍ୟାଦି ରହିଛି ତାର ଯେଉଁ ଫଳ ଫୁଲ ଇତ୍ୟାଦି ରହୁଛି ସେ ସେଠାରୁ ତାଙ୍କର ରସ ଗ୍ରହଣ କରୁଛନ୍ତି। ତେଣୁ ଭଗବାନ ସବୁଠାରେ ବିଦ୍ୟମାନ, ପରମାତ୍ମା ଉପରେ ସବୁଠାରେ ବିଦ୍ୟମାନ, ଇଏ ହେଉଛି ଦ୍ୱିତୀୟ ଅନୁଭୂତି, ପ୍ରମେତି ପରମାତ୍ମା। ଆଉ ଟିକେ ଯେଉଁମାନେ ବ୍ରହ୍ମ ସ୍ତରରୁ ବ୍ରହ୍ମ ଅନୁଭୂତିରୁ ଟିକେ ଉର୍ଦ୍ଧକୁ ଯିବେ ସେମାନେ ଏଇ ପରମାତ୍ମା ଅନୁଭୂତି ପ୍ରାପ୍ତ ହେବେ। ତେଣୁ ଦେବେ କହୁଛନ୍ତି ଆତ୍ମା ଉପସଂହାର ବିଶ୍ୱାତ୍ମା, ଯେଉଁ ଆମର ବିଷ୍ଣୁ ଚତୁର୍ଥ ଠାକୁର ଏଠି ଗୋଟେ ତାଙ୍କ ଭାଷ୍ୟ କହୁଛନ୍ତି, ଏଠି ଅବଶ୍ୟ ଦେବତୀଙ୍କର ଯେଉଁ ଭାବ ରହିଛି ସେ ବିଷୟରେ ଦେବତୀ ବିଷ୍ଣୁ ଚତୁର୍ଥରେ କହୁଛନ୍ତି। ବିଶ୍ୱାତ୍ମା କହିବାର ଭାବଟା ହେଉଛି କ'ଣ ନା ଆପଣ ବିଶ୍ୱର ଆତ୍ମା ସମସ୍ତ ସବୁଠାରେ ରହିଛନ୍ତି, ସବୁକି ଜାଣନ୍ତି ବିଶ୍ୱାତ୍ମା ମାନେ ସବୁଠାରେ ଆପଣ ରହିଛନ୍ତି ନା, ସବୁକି ଜାଣନ୍ତି ଭଗବାନ ସବୁକି ଜାଣନ୍ତି, କାହା ହୃଦୟରେ କ'ଣ ହେଉଛି କି କ'ଣ ଚିନ୍ତା କରୁଛି ଭଗବାନ ସବୁ ଜାଣନ୍ତି, କାରଣ ସେ ଆତ୍ମାନଙ୍କର ଅଶୁଦ୍ଧ ହୃଦୟ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ବିଶ୍ୱାତ୍ମା ଇତି ବିଶ୍ୱ ମଧ୍ୟ ଅହମ୍ ଅପ୍ୟଶ ଅସ୍ମି ତନ୍ ମାମାଙ୍କ ମଧ୍ୟ ସ୍ଥିତ ପ୍ରଥମେ ଧୀରା ଧୀରା ଆମେ ପ୍ରବର୍ତ୍ତାଇ ସେଠି ଯାଉଛୁ। ତେଣୁ ଆପଣ ସମସ୍ତଙ୍କ ହୃଦୟ ରହିଛନ୍ତି, ତାହେଲେ ମୋ ହୃଦୟ ମଧ୍ୟ ଆପଣ ଅଛନ୍ତି ନା? ଯଦି ବିଶ୍ୱରେ ସମସ୍ତଙ୍କ ହୃଦୟ ରହିଛନ୍ତି ତାହେଲେ ଦେବଙ୍କ ହୃଦୟରେ କ'ଣ ରହିବ? ଯେଉଁମାନେ ନାସ୍ତିକ ବ୍ୟକ୍ତି ତଥାକଥିତ ଆସ୍ତିକ ବୋଲି କହିବେ, ସେମାନେ ପ୍ରକୃତ ନାସ୍ତିକ, ସେମାନେ କ'ଣ ଭଗବାନ ସବୁଠାରେ ଅଛନ୍ତି? ଆମ ମନ୍ଦିର କାହିଁକି ଯିବା? ଭଗବାନ ସବୁଠାରେ ଅଛନ୍ତି, ମନ୍ଦିର ଯିବାର ଆବଶ୍ୟକତା କ'ଣ? ଭଗବାନ ସବୁଠାରେ ଅଛନ୍ତି ତାହେଲେ ମନ୍ଦିର ଭିତରେ କ'ଣ ନାହାନ୍ତି? ଭଗବାନ ସବୁଠାରେ ଅଛନ୍ତି କାହିଁକି ମନ୍ଦିର ଭିତରେ ଆବଶ୍ୟକ ଅଛନ୍ତି? ଭଗବାନ ଯଦି ସବୁଠାରେ ଅଛନ୍ତି ତାହେଲେ ମନ୍ଦିର ଭିତରେ କାହିଁକି ଭଗବାନ ଦର୍ଶନ କରିବା? ତେଣୁ ଭଗବାନ ସବୁଠାରେ ଅଛନ୍ତି, ତେଣୁ ଦେବଗୁରୁ ହୃଦୟ ମଧ୍ୟ ଭଗବାନ ଅଛନ୍ତି, ବିଶ୍ୱାତ୍ମା ଭଗବାନ ସେ ପରମାତ୍ମାଙ୍କୁ ରହିଛନ୍ତି। ତେଣୁ ପରମାତ୍ମାଙ୍କୁ ରହିକି ସେ ଅଧୀନତା ହେଉଛନ୍ତି, କାରଣ ବାତ୍ସଲ୍ୟ ଭାବ, ବାତ୍ସଲ୍ୟ ଭାବ କରୁଛି ସେ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖିକି ମଧ୍ୟ ତାଙ୍କର ବାତ୍ସଲ୍ୟ ଭାବ କମୁନି। ତେଣୁ ସେ ଚାହୁଁଛନ୍ତି କେମିତି ମୁଁ ଆକୁ ରକ୍ଷା କରିବି, ତାଙ୍କ ମନର ଭାବ ହେଉଛି ସେଇଟା। ସେ କହୁଛନ୍ତି ତାର କହିବାର ଉଦ୍ଦେଶ୍ୟ ଯେ ଆପଣ ବର୍ତ୍ତମାନ ଏ ଯେଉଁ ଅଲୌକିକ ରୂପ ରହିଛି ସେ ଅଲୌକିକ ରୂପ ପସନ୍ଦର, ଏ ଅଲୌକିକ ରୂପକୁ ନେଇଯାଇକିରି ବର୍ତ୍ତମାନ ଲୌକିକ ରୂପରେ ଆସ, ଲୌକିକ ରୂପ ସାଧାରଣ ମନୁଷ୍ୟ ରୂପରେ ଆର ଭାବ ହେଉଛି ସେ ରହିଛି। ତେଣୁ ଉପସଂହାରରେ ସ୍ୱାତ୍ମାନ ଅଧୋଗମ ଅଲୌକିକ, ଭଗବାନଙ୍କ ରୂପ ହେଉଛି ଅଲୌକିକ, ଭଗବାନଙ୍କ ରୂପ ଏ ବୌଦ୍ଧ ଜାଗତର ରୂପ ନୁହଁ। ବିଶେଷ ଶୋଭମ ଗୋବିନ୍ଦ ମହାପୁରୁଷଙ୍କ ଭଗବାନଙ୍କର ସବୁକିଛି ଦିବ୍ୟ ଅଲୌକିକ, ଭଗବାନଙ୍କର ଏଇ ବୌଦ୍ଧ ଜାଗତକୁ ନେଇ ତାଙ୍କର ରୂପ ନୁହଁ, ବା ତାଙ୍କର ଯାହା ସବୁ ରହିଛି ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ସବୁକିଛି ଅଲୌକିକ ଦିବ୍ୟ ସବୁ ଦିବ୍ୟ। ଏବଂ ଭଗବାନ ରୂପ ଏଭଳି ସମସ୍ତେ ଭଗବାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ବିଶେଷ ଭାବରେ ଯେଉଁମାନେ ଭଗବାନଙ୍କର ଭକ୍ତ, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ ଭଗବାନ ରୂପ ପ୍ରତି ଆକର୍ଷିତ ହୁଅନ୍ତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ରୂପ ପ୍ରତି ଆକର୍ଷିତ ହୁଅନ୍ତି। ଭଗବାନ ରୂପକୁ ଅଲୌକିକ ବୋଲି କୁହାଯାଉଛି। ବର୍ତ୍ତମାନ ଭଗବାନ ଆଧିଭୂତ ହେଉଛି କିଭଳି ଭାବରେ ନା ଶଙ୍ଖ ଚକ୍ର ଗଦା ପଦ୍ମ, ଭଗବାନଙ୍କର ଏଇ ଚାରିଟି ଆୟୁଧ ବୋଲି ଆମେ କହୁଛେ, ଚାରି ହସ୍ତରେ ଭଗବାନ ବିଷ୍ଣୁ ରୂପରେ ଚତୁର୍ଭୁଜ ଧାରଣ କରନ୍ତି, ବିଷ୍ଣୁ ରୂପରେ ଅନେକ ବିଷ୍ଣୁ ମୂର୍ତ୍ତି ରହିଛନ୍ତି, ଚବିଶ ବିଷ୍ଣୁ ମୂର୍ତ୍ତି ହେଉଛନ୍ତି ପ୍ରସିଦ୍ଧ ଚବିଶ ବିଷ୍ଣୁ ମୂର୍ତ୍ତି, ଏବଂ ଭାଗବତ ଚୈତନ୍ୟ ଚରିତାମୃତର ମଧ୍ୟରେଟା 20 ପରିଚ୍ଛେଦରେ ସେ ବର୍ଣ୍ଣନା କରାଯାଇଛି ଯେ ସେଇ ଯେଉଁ ଆୟୁଧ ସବୁ ଧାରଣ କରନ୍ତି କେଉଁଭଳି ଭାବରେ ଶଙ୍ଖ ଚକ୍ର ଗଦା ପଦ୍ମ ଏଇଟା ବିଭିନ୍ନ ସ୍ଥିତି ନେଇକି ତାଙ୍କର ନାମ ହେଇଛି। ବାମ ହସ୍ତ ରହିଛି ବାମ ତଳ ହସ୍ତରୁ ଆରମ୍ଭ କରିକି କ୍ଲବ ହାଇ ଯଦି ଆମେ ଦେଖିବା, କ୍ଲବ ହାଇ ଦେଖିବା ବାମ ହସ୍ତ ପଦ୍ମ ତଳ ରହୁଛି ଶଙ୍ଖ, ଉପରେ ରହୁଛି ଚକ୍ର, ଡାଣ ହସ୍ତ ଉପରେ ରହୁଛି ଗଦା ଏବଂ ତଳେ ରହୁଛି ପଦ୍ମ, ଏ ରୂପକୁ କ'ଣ କୁହନ୍ତି? ଏଇଟା କୁହନ୍ତି ବାମ ରୂପ। ସବୁ ରହିଛି ବିଭିନ୍ନ ମୂର୍ତ୍ତି ରହିଛି, ଶ୍ରୀ ବାମ ହେଉଛନ୍ତି କିଏ ନା ଶଙ୍ଖ ଚକ୍ର ଗଦା ପଦ୍ମଧର। ତେଣୁ ଏଇ ଯେଉଁ ଆୟୁଧ ଯେତେ ପରିବର୍ତ୍ତନ ହେଉଛି, ଯଦି ପ୍ରଥମେ ଆସିବ ପଦ୍ମ ତାପରେ ଗଦା ତାପରେ ଚକ୍ର ତାପରେ ଶଙ୍ଖ ସେବେ ତ୍ରିବିକ୍ରମ, ଏଇଭଳି ଭାବରେ ଚୈତନ୍ୟ ଚରିତାମୃତର ମଧ୍ୟବେଳା 20 ଅଧ୍ୟାୟରେ 24 ବିଷ୍ଣୁ ମୂର୍ତ୍ତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏଇ ଶଙ୍ଖ ଚକ୍ର ଗଦା ପଦ୍ମକୁ ଯେଉଁ ସ୍ଥାନ ପରିବର୍ତ୍ତନ ଅନୁସାରେ ସେ ଅନୁସାରେ ତାଙ୍କର ନାମ ହୋଇଛି। ବର୍ତ୍ତମାନ ଯେଉଁ ଭଗବାନ ଧାରଣ କରିଛନ୍ତି ବାମ ହସ୍ତ ତଳ ତଳ ବାମ ହସ୍ତରେ ଶଙ୍ଖ ଧାରଣ କରିଛନ୍ତି, ଉପରେ ଧାରଣ କରିଛନ୍ତି ଚକ୍ର, ଡାଣ ହସ୍ତ ଉପରେ ଧାରଣ କରିଛନ୍ତି ଗଦା ଏବଂ ତଳେ ଧାରଣ କରିଛନ୍ତି ପଦ୍ମ, ଏହି ଶଙ୍ଖ ଚକ୍ର ଗଦା ପଦ୍ମ। ତେଣୁ ଏଇ ଯେଉଁ ଆପଣ ଏଇ ଯେଉଁ ମୂର୍ତ୍ତିଟି ଧାରଣ କରିଛନ୍ତି ଅଲୌକିକ ରୂପ ଧାରଣ କରିଛନ୍ତି ଏଇଟାକୁ ଉପସଂହାର, ଏଇଟା ବର୍ତ୍ତମାନ ସାଧାରଣ ଶିଶୁ ମନୁଷ୍ୟ ରୂପରେ ଆବିର୍ଭାବ। ତେଣୁ ଶ୍ରିୟା ଦୃଷ୍ଟ ଚତୁର୍ଭୁଜମ ଏଇ ଯେଉଁ ରୂପ ଆପଣ ଧାରଣ କରିଛନ୍ତି ଏ ରୂପ ଅଲୌକିକ ରୂପ,
ଭଗବାନ ଆସି ତାଙ୍କୁ ପ୍ରାର୍ଥନା କରି ତାଙ୍କୁ କହିଲେ ତୁମକୁ ମାୟା ଗ୍ରାସ କରିବନି
এই ক্ষেত্রে সাবধান দেবে, সেগুলো সে জন্মগ্রহণ করে এবং জন্মগ্রহণকারীকে সাথে সাথে চালিয়ে দেবেন। তেমন সেইটাই প্রথমে সুদ গোস্বামী তাঁকর গুরুদেব স্তুতি করছেন, সেগুলো সেই কথা সে বর্ণনা করছেন যে যে জন্মগ্রহণকারী চালিয়ে যাইলে তাঁকর পিতা তাঁকে পাশে পাশে ধাবিত হলে এইভাবে ভাবে সে গুরুদেব স্তুতি করছেন। কিন্তু তাঁকে ব্যাসকে যেতে তাঁকু আদি হব বহু আগ্রহে ডাকলে মধ্যে সে শূন্য পুত্রে কি তন্ময়তা তাঁকর নামকরণ বি হইনথিলা পুত্র পুত্র বলে ডাকলে সেতবে জন প্রবদন্ত বেদ ভেদ কৃত্যম দৈপায়ণ গুণকার আদি হব পুত্রে কি তন্ময়তা তরব অভিনেতম তাম সর্বভূত দয়ন নাম সুদ গোস্বামী ভগবান তার দয়া পূর্বরু তাঁর গুরুদেব স্মরণ করছেন, প্রার্থনা করছেন। জন্মগ্রহণকারী চালিয়ে গেলে চালিয়ে গেলে কৌশি তাঁর নামকরণ হয়নি, কৌশি রয়েছে সংস্কার ইত্যাদি কিছু গ্রহণ করে না, ব্রাহ্মণ ইত্যাদি দীক্ষা গ্রহণ করিবার কথা, উপবিধ সংস্কার ইত্যাদি অনেক সংস্কার রয়েছে, সে সংস্কার কিছু গ্রহণ করে না, অপেক্ষিত কৃত্যম কৌশি সংস্কার তাঁকর হয়নি চালিয়েছে। কিন্তু যেতবে ব্যাসদেব তাঁকর শিষ্যমান দ্বারা ভাগবত শ্লোকু শিখেই তাঁকে পঠাইলে সেমানে এই শ্লোক দেখে আবৃত করলে যৌ শ্লোক শুনেকি সুদেব গোস্বামী আকৃষ্ট হয়ে আসলে। আমি শাস্ত্রের অনেক প্রমাণ রয়েছে চারি কুমার সনাত সনাতন সনাতন সনাত কুমার এমানে প্রথমে নির্গুণীয় লে এমানে প্রথমে ব্রহ্মবাদী লে কিন্তু যেতবে সে বৈকুণ্ঠ লোকের ভগবান রূপকে দর্শন কলে দর্শন কলে ভগবান পাদপদ্মরে অর্পিত তুলসীর মকরন্দ বায়ু যেতবে তাঁকর নাসিকায় প্রবেশ কলা সেতবে সে অপূর্ব শ্রীহর তেমন তারপর সে ভক্ত হয়েছেন মধুসূদন সরস্বতী পাদ। সে শঙ্করাচার্য অবস্থায় মায়া গোষ্ঠীরে সে থিলে ব্রহ্মপতি আসক্ত থিলে কিন্তু ভগবানকে রূপ দর্শন কলে সুন্দর মুখা অরবিন্দ নেত্রা কৃষ্ণা তত্ত্বম পরম কিমপি তত্ত্বম অহম না জানি ভগবানকে রূপ দর্শন করে সমস্তে আকর্ষিত হয়েছে। তেমন এই ভগবানের রূপ অলৌকিক রূপ ভগবান শিশু হয়ে গেলে পরে সে শিশু হয়েযিবে, শিশু হলে মধ্যে সে রূপ এই সামান্য শিশুর রূপ নুহে আসবে পুতনা আসবে ছদিন ভগবান হয়েছেন পুতনা বিষয়ে বর্ণনা করা যাব সুদের বর্ণনা সে ভগবান রূপকে দেখিকি সুদের গোসা করছি তাঁর রূপকে দেখিকি সে দেখিপারে অন্তরম মানে যেমনি গোটে কম গোটে সর্প সর্পকু সে গোটে সামান্য দৌড়ি করে ভাবি তাকে দিয়ে অন্তর নিজ নিজ পড়ে নিয়েছে সে সাধারণ শিশুদের মধ্যে সেইভাবে ভাবে তাঁকর রয়েছে রূপ সমুদ্র রয়েছে এবং ভগবান যেতে বিষ্ণুমূর্তি রয়েছে সমস্তর বিষ্ণুমূর্তি অপেক্ষা ভগবান কৃষ্ণকর এই চারোটি হচ্ছে পার্থক্য রয়েছে এই চারোটি ভগবান কৃষ্ণের সঙ্গে কেউ সমান অন্য বিষ্ণুকর তো সমান হয়ে পারি না তাহলে গোটি হচ্ছে রূপমাধুরী গোটে হচ্ছে ব্রহ্মমাধুরী গোটে হচ্ছে প্রেমমাধুরী আর গোটে হচ্ছে লীলামাধুরী এই যে রূপ গোস্বামী তাঁকর ভক্তির সঙ্গে সঙ্গে বর্ণনা করি তেমন দেখ কি ভগবান প্রার্থনা করছেন আপন এই যে অলৌকিক রূপকু উপসংহার করেন উপসংহার কলে অন্তত পক্ষে আমি লুচাই পারিবা কোটি লুচাইলে কম দেবে সেটা সে চিন্তায় জানি না কারণ সেখানে তো বন্ধ হয়েকি রয়েছেন না কিন্তু ভগবান তাঁকু সে জ্ঞান দেবে ভগবান প্রচুরি করি করে তারপর প্রয়াস সেটা ভগবান তাঁকে জ্ঞান দেবে বসুদেব চাহুলে মধ্যে প্রবাদ ভগবানকে করেছিল বসুদেব মধ্যে চাহুলে যদিও সে হচ্ছেন সত্যনিষ্ঠ সত্য কাইলে সে সমগ্র পৃথিবীর প্রসিদ্ধ থিলে কিন্তু সে মধ্যে চাহুলে মু মোর প্রতিজ্ঞাকে ভঙ্গ করিব অসত্য আশ্রয় নেবি ভগবানকে রক্ষা করা কৌশি কৌশি পাপ বলে কিছু জিনিস না এইভাবে ভাবে
वसुदेव बैठक पटना भगवान के संहार उपसंहार कले से वर्णन कले ठाकुर स्तुति भगवान कथा कहे जय श्री भागवतम की जय श्री गोपाल महाराज की जय श्री गुरुदेव की आनंद कोटि वैष्णव की ताई गौर प्रमानंदे जय श्री गोपाल।